ଛବି ସତର ମଶା ମିଶ୍ର ଦେଶରୁ ଲୋକମାନଙ୍କୁ ବାହାର କରି ନେଇଗଲେ। ପରମେଶ୍ୱର ସେମାନଙ୍କ ଆଗେ ଆଗେ ଦିବସରେ ମେଘ ଓ ରାତ୍ରରେ ଅଗ୍ନିସ୍ତମ୍ଭ ହୋଇ ରହିଲେ। କିନ୍ତୁ ନିଜର ଦାସମାନଙ୍କୁ ହରାଇବା ଯୋଗୁଁ ମିଶରୀୟମାନେ କ୍ରୋଧାନ୍ୱିତ ହେଲେ। ତେଣୁ ରାଜା ଓ ସମସ୍ତ ସୈନ୍ୟ ଦଳ ସେମାନଙ୍କୁ ଫେରାଇ ଆଣିବା ପାଇଁ ପଛରେ ଦୌଡ଼ିଲେ। ସେହି ସମୟରେ ଇସ୍ରାଏଲ ମହାସମୁଦ୍ର ସମ୍ମୁଖରେ ଥିଲେ, ସେମାନେ ତାହା ପାରି ହୋଇପାରିଲେ ନାହିଁ। ପୁଣି ପଛରେ ମିଶର ଲୋକମାନେ ଅଛନ୍ତି, ଇସ୍ରାଏଲ ରକ୍ଷା ପାଇବା ପାଇଁ ରାସ୍ତା ନଥିଲା। କିନ୍ତୁ ମଶା ସେମାନଙ୍କୁ କହିଲେ, ଭୟ କର ନାହିଁ, ପରମେଶ୍ୱର କିପରି ଉଦ୍ଧାର କରୁଅଛନ୍ତି ତାହା ଦେଖିବ। ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ସମୁଦ୍ର ମଧ୍ୟରେ ଶୁଷ୍କ ପଥରେ ପାର ହେଲେ। ଏହା ଦେଖି ମିଶରୀୟମାନେ ମଧ୍ୟ ତାଙ୍କ ପଛରେ ଗଲେ, କିନ୍ତୁ ସମୁଦ୍ରର ପାଣି ସେମାନଙ୍କ ଉପରକୁ ଆସିଲା। ମିଶରର ସବୁ ଲୋକ ମଲେ, କିନ୍ତୁ ଇସ୍ରାଏଲ ଉଦ୍ଧାର ପାଇଲେ।